ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ତୁମରି ମହିମା ଅତୁଳନୀୟ। সনাতন সত্য সনাতন সত্য সনাতন মোর
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাইব আমার এই ঠিকার যোগাযোগ করতু আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori
পছকু ফেরিবা নাহে ভাগ দুই। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধুর নামে মো পাষ্ট পূর্ণচন্দ্র আউথরে আপন মানুকু এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপনার আশীর্বাদ করতু আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরই রাখতু। শত্রু শৈতান হস্তর সে আপনার সুরক্ষার রাখতু। তাহলে প্রেম, তাহলে স্নেহ, তাহলে কৃপা, তাহলে অনুগ্রহ সদা সর্বদা আপনার সহবর্তী রহু। প্রিয় শ্রোতা, গতকালি আমি ভাগ এক আলোচনা করছে, চলন্তু আজির আলোচনা হচ্ছে পছকু ফেরিবা নাহে। এর ভাগ এক আমি গতকালি আলোচনা করে সারিছে। যেতেবেলে পবিত্র আত্মা আমকু পাপরে দোষী করতে কিংবা আমকু নূতন সত্যকু নেই যাতে, আমি কেবে কার্য করিবা? বন্ধু, পবিত্র শাস্ত্র বাইবল এইপরি কুহে যে গীত সংহিতা 119:60 সে কহতি, মুশীঘ্র কহিলি এবং তোমার আদেশ তোমার আজ্ঞা পালন করিবার বিলম্ব করিনথিলি। ঈশ্বরঙ্ক আজ্ঞা পালন করিবা বিলম্ব করিবা মু কলি নেহি বলি গীত সংহিতা কৌছি। মু শীঘ্র কহিলি মো মনরে কি ঈশ্বরঙ্ক আজ্ঞা মু পালন করিবি আও তাহাকো বিলম্ব করিবি নাহি। সাধু পাউল দ্বিতীয় করন্তি 6:2 রে কহন্তি, সে কহন্তি, দেখ বর্তমান গ্রহণীয় সময়, দেখ বর্তমান পরিত্রাণ দিন। বর্তমান আপন মানে টেলিভিজন দ্বারা, টিভি দ্বারা, ইন্টরনেট দ্বারা আ বিভিন্ন প্রকার মিডিয়া দ্বারা ঈশ্বরক বাক্য শুণুটি। ঈশ্বর সবু মিডিয়ারে বা পবিত্র শাস্ত্রে বা বহিরে ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ବହୁ ଶୀଘ୍ର ଆସୁଅଛନ୍ତି। ଯେହେତୁ ପ୍ରଭୁ ଯୀଶୁ କହିଲେ କି ମୁଁ ଶୀଘ୍ର ବହୁ ଶୀଘ୍ର ଆସୁଅଛି, ଆଉ ଏଠି ଦ୍ୱିତୀୟ କରନ୍ତିରେ ସାଧୁ ପାଉଲ କହନ୍ତି ଯେ କି ବର୍ତ୍ତମାନ ଗ୍ରହଣୀୟ ସମୟ, ବିଳମ୍ବ କର ନାହିଁ, ବର୍ତ୍ତମାନ ପରିତ୍ରାଣର ଦିନ। କିଏ ଜାଣେ କାଲି କ'ଣ ହେବ, କିଏ ଜାଣେ ଆର ହପ୍ତା କ'ଣ ହେବ, କିଏ ଜାଣେ ଆର ମାସରେ କ'ଣ ହେବ, ଆମେ ଜାଣିନାହୁଁ। କିଏ ଜାଣେ କେଉଁ ମହତରେ କ'ଣ ହେବ, ଆମେ ଜାଣିନାହୁଁ। ଆଉ ଏଥି କାରଣରୁ ସାଧୁ ପାଉଲ କହନ୍ତି ଯେ ବର୍ତ୍ତମାନ ଗ୍ରହଣୀୟ ସମୟ, ଦେଖ ବର୍ତ୍ତମାନ ପରିତ୍ରାଣର ଦିନ। ଏହି ଯେଉଁ ସମୟ ଯାହା ଆମେ ପବିତ୍ର ଶାସ୍ତ୍ର ବାଇବଲଠୁ ଆଲୋଚନା କରୁଛେ, ଏହା ହେଉଛି ଈଶ୍ୱରଙ୍କ ବାକ୍ୟ। ଆଉ ଈଶ୍ୱରଙ୍କ ବାକ୍ୟମାନଙ୍କୁ କହୁଅଛି ଯେ ଏହା ହେଉଛି ଗ୍ରହଣୀୟ ସମୟ, ଆଉ ଏହା ହେଉଛି ପରିତ୍ରାଣର ଦିନ। ସେହିପରି ପ୍ରେରିତ 22:16 ଆଉ ଥରେ ଲୁକ କହନ୍ତି ଏହିପରି, ଆପଣ କାହିଁକି ଅପେକ୍ଷା କରୁଛନ୍ତି, କାହିଁକି ଅପେକ୍ଷା କରୁଛନ୍ତି, ଉଠ ବାପ୍ତିଜିତ ହୁଅ ଏବଂ ପ୍ରଭୁଙ୍କ ନାମରେ ପ୍ରାର୍ଥନା କରି ନିଜର ପାପ ଧୋଇ ଦିଅ। ହଁ ବନ୍ଧୁ, ବର୍ତ୍ତମାନ ଆମେ ସମସ୍ତେ ଏକ ପାପମୟ ଦୁନିଆରେ ବାସ କରୁଛେ। ବର୍ତ୍ତମାନ ଦୁନିଆରେ ଆମେ ପାପରେ ପରିଣତ ହୋଇଅଛେ। ଆଉ ସାଧୁ ପାଉଲ କହନ୍ତି କି ଏହା ହେଉଛି ବର୍ତ୍ତମାନ ପରିତ୍ରାଣର ଦିନ, ବର୍ତ୍ତମାନ ଗ୍ରହଣ କର। ଆଉ ଏଠି ଲୁକ କହନ୍ତି ପ୍ରେରିତରେ କି ଆପଣ କାହିଁକି ଅପେକ୍ଷା କରୁଛନ୍ତି, ବିଳମ୍ବ କର ନାହିଁ, ଉଠ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କର, ତାଙ୍କ ବାକ୍ୟରେ ମନୋନୀତ କର, ମନ ଦିଅ, ତାଙ୍କ ଆଜ୍ଞା ପାଳନ କର, ଆଉ ବାପ୍ତିଜିତ ହୁଅ। ବାପ୍ତିଜିତ ହେଲା ପରେ କ'ଣ କହନ୍ତି କି ତାହାଙ୍କ ନାମରେ ପ୍ରାର୍ଥନା କର, ଯେପରିକି ଆପଣଙ୍କ ପାପ ଯାହା ଯାହା କରିଛନ୍ତି ସେହି ପାପ ତାଙ୍କ ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ। ହଁ ବନ୍ଧୁ, ଯୀଶୁ ହିଁ ଆମର ଏକ ମାର୍ଗ, ଯୀଶୁ ହିଁ ଆମର ଏକ ତ୍ରାଣକର୍ତ୍ତା, ଯୀଶୁ ହିଁ ଆମର ଅନନ୍ତ ଦାତା, ଯିଏକି ଆମକୁ ଅନନ୍ତ ଜୀବନ ଦେଇପାରିବେ। ଆଉ ଏଥି କାରଣରୁ ଆମେ ବର୍ତ୍ତମାନ ସମୟ ଯାହା ଆମମାନଙ୍କୁ ଦିଆଯାଇଛି ଅପେକ୍ଷା ନ କରି ଉଠି ତାଙ୍କ ନାମରେ ବିଶ୍ୱାସ କରି ବାପ୍ତିଜିତ ହେବା ଉଚିତ, ଆଉ ତାଙ୍କ ନାମରେ ପ୍ରାର୍ଥନା କରିବା ଉଚିତ। ହେ ପ୍ରଭୁ, ମୁଁ ପାପୀ, ଜନ୍ମଠାରୁ ଆଜି ଯାଏ ମୋ ପାପ କାମ କରିସାରିଛି, ମୋ କଥାବାର୍ତ୍ତାରେ, ମୋ ଚାଲିଚାଲରେ, ମୋ ଦିନ ଦୈନିକ ଜୀବନରେ ସବୁ ପ୍ରକାରରେ ମୁଁ ପାପ କାମ କରିଅଛି, ମୋ ପାପକୁ ତୁମେ କ୍ଷମା କର ବୋଲି ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା କରିବା ଉଚିତ, ଯେହେତୁ ପରମେଶ୍ୱର ହିଁ ଆମ ପ୍ରାର୍ଥନା ଶୁଦ୍ଧ କରିପାରିବ, ଆମ ପ୍ରାର୍ଥନା ଆମ ପାପ ଶୁଦ୍ଧ କରିପାରିବେ। ବନ୍ଧୁ, ବାଇବଲ ବାରମ୍ବାର କହିଛି ଯେ ଯେତେବେଳେ ଆମେ ପାପରେ ଦୋଷୀ ସେତେବେଳେ ଆମେ ଏହାକୁ ଥରେ ସ୍ୱୀକାର କରିବାର ଆବଶ୍ୟକ, ଆମ ପାପ ସବୁ ଥରେ ସ୍ୱୀକାର କରିବାକୁ ଆବଶ୍ୟକ। ହଁ, ମୁଁ ପାପ କରିଛି, ଯୀଶୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ମୁଁ ପାପ କାମ କରିଛି, ସେହି ପବିତ୍ର ଆତ୍ମାଙ୍କ ନାମରେ ମୁଁ ପାପ କାମ କରିଅଛି, ସେହି ସଦାପ୍ରଭୁଙ୍କ ନାମରେ ମୁଁ ପାପ କାମ କରିଅଛି ବୋଲି ମୁଁ ସ୍ୱୀକାର କରିବାକୁ ପଡ଼ିବ। ଯେବେ ଆମେ ସ୍ୱୀକାର କରିବୁ ଆମ ପ୍ରଭୁ, ଆମ ସେହି ଯୀଶୁଖ୍ରୀଷ୍ଟ ଆମର ପାପ ସବୁ ତାଙ୍କ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦେବେ। ବନ୍ଧୁ, ବାଇବଲ ବାରମ୍ବାର କହିଛି ଯେ ଯେତେବେଳେ ଆମେ ପାପରେ ଦୋଷୀ ସେତେବେଳେ ଆମେ ଏହାକୁ ଥରେ ସ୍ୱୀକାର କରିବାର ଆବଶ୍ୟକ, ଏବଂ ଯେତେବେଳେ ଆମେ ନୂତନ ସତ୍ୟ ଶିଖିବା ଆମେ ବିଳମ୍ବ ନ କରି ଏହାକୁ ଗ୍ରହଣ କରିବା ଆବଶ୍ୟକ। ବନ୍ଧୁ, ବେଳେ ବେଳେ ଆମେ ସମୟ ଦେଇଥାଉ କହିଥାଉ, ହଁ ବର୍ତ୍ତମାନ ମୁଁ ଶୁଣିଲି, ଏହାକୁ ମୁଁ ପରେ ମାନିବି, ଏହା ପ୍ରକାରେ ମୁଁ ପରେ ପରେ କରିବି ବୋଲି ଆମେ ଏହାକୁ ଏଡ଼େଇ ଦେଇଥାଉ। ମାତ୍ର ଏଠି କୁହାଯାଉଛି, ଯେତେବେଳେ ଆମେ ନୂତନ ସତ୍ୟ ଶିକ୍ଷା ପାଉଛୁ, ସେହି ନୂତନ ଶିକ୍ଷାକୁ ଆମେ କେବେ ହେଲେ ବିଳମ୍ବ ନ କରି ଏହାକୁ ଗ୍ରହଣ କରି ଚାଲିବାକୁ ପଡ଼ିବ ବୋଲି ବାଇବଲ, ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ କହୁଅଛି। ତାହେଲେ ଈଶ୍ୱର ତାଙ୍କ ପବିତ୍ର ଆତ୍ମାଙ୍କ ନିବେଦନ ବିଷୟରେ କ'ଣ ଦୃଢ଼ ଚେତାବନୀ ଦିଅନ୍ତି? ଈଶ୍ୱର ତାଙ୍କ ପବିତ୍ର ଆତ୍ମାଙ୍କ ନିବେଦନ ବିଷୟରେ କ'ଣ ଦୃଢ଼ ଚେତାବନୀ ଦିଅନ୍ତି? ଆଦି ପୁସ୍ତକ 6:3 ଆମେ ଦେଖୁଛୁ, ମୋର ଆତ୍ମା ମନୁଷ୍ୟ ସହିତ ସବୁଦିନ ପାଇଁ ସଂଘର୍ଷ କରିବ ନାହିଁ। ବନ୍ଧୁ, ବର୍ତ୍ତମାନ ଯେଉଁ ସମୟମାନଙ୍କୁ ଦିଆଯାଇଅଛି, ବର୍ତ୍ତମାନ ଯେଉଁ ସମୟମାନଙ୍କୁ ମିଳିଅଛି, ପବିତ୍ର ଶାସ୍ତ୍ର ବାଇବଲରେ କହୁଅଛି କି ତାଙ୍କର ଆତ୍ମା ମନୁଷ୍ୟଙ୍କ ସହିତ ସବୁଦିନ ପାଇଁ ସଂଘର୍ଷ କରିବ ନାହିଁ। ମନେ ରଖନ୍ତୁ, ପରମେଶ୍ୱରଙ୍କ ଆତ୍ମା ସବୁଦିନ ପାଇଁ ମନୁଷ୍ୟଙ୍କ ପାଇଁ ସଂଘର୍ଷ କରିବ ନାହିଁ। ଆଉ ବର୍ତ୍ତମାନ ସେହି ଆତ୍ମା ଆପଣମାନଙ୍କୁ କହୁଛନ୍ତି, କହୁଅଛି, କଥାବାର୍ତ୍ତା କରୁଛି, ପବିତ୍ର ଶାସ୍ତ୍ର ବାଇବଲ ଦ୍ୱାରା, ମିଡ଼ିଆ ଦ୍ୱାରା, ଟେଲିଭିଜନ ଦ୍ୱାରା, ରେଡ଼ିଓ ଦ୍ୱାରା, କି ପରମେଶ୍ୱର ଆପଣଙ୍କ ପାପ ଆପଣଙ୍କୁ ନିଜକୁ ସ୍ୱୀକାର କରିବା ପାଇଁ ଚାହୁଁଛନ୍ତି, ନିଜକୁ ପୁତ୍ର ପୁତ୍ରୀ ଅଧିକାର ଦେବା ପାଇଁ ଚାହୁଁଛନ୍ତି। ଏଥି କାରଣରୁ ଚାଲନ୍ତୁ ତାଙ୍କୁ ଆମେ ଗ୍ରହଣ କରିବା। ଈଶ୍ୱର ଦୃଢ଼ ଭାବରେ ଚେତାବନୀ ଦେଇଛନ୍ତି ଯେ ପବିତ୍ର ଆତ୍ମା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କ ନିକଟରେ ପାପରୁ ବିମୁଖ ହେବା ଏବଂ ଈଶ୍ୱରଙ୍କୁ ମାନିବା ପାଇଁ ନିବେଦନ ଜାରି ରଖନ୍ତି ନାହିଁ। ବନ୍ଧୁ, ତାର କିଛି ସମୟ ସୀମିତ ରହିଅଛି। ସବୁଦିନ ପବିତ୍ର ଆତ୍ମା ତୁମ ପାପକୁ ସ୍ୱୀକାର କରିବା ପାଇଁ କହିପାରିବେ ନାହିଁ। ଆଉ ଯେବେ କହିବା ସମୟ ଆସିଛି, ବର୍ତ୍ତମାନ ସେହି ସମୟ ବର୍ତ୍ତମାନ ଦିଆଯାଇଛି। ଚାଲନ୍ତୁ ନିଜ ପାପକୁ ସ୍ୱୀକାର କରି ସେହି ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମେ ବିଶ୍ୱାସ କରି ତାଙ୍କ ନାମରେ ଆମେ ଆଗେକି ଚାଲିବା, ଆଗେଇ ଚାଲିବା। ତାହେଲେ କେଉଁ ସମୟରେ ପବିତ୍ର ଆତ୍ମା ଜଣେ ବ୍ୟକ୍ତିଙ୍କ ନିକଟରେ ନିବେଦନ ବନ୍ଦ କରନ୍ତି? ଯେପରି ଏହା ପୂର୍ବେ ଆମେ ଶୁଣିଲୁ କି ସମୟ କିଛି ରହିଛି, ସୀମିତ ରହିଛି, ଆଉ ସେ ସମୟକୁ ଯଦି ସେହି ସମୟରେ ଯଦି ଆମେ ସେହି ପବିତ୍ର ଆତ୍ମାଙ୍କ କଥା ନ ମାନିବା, ତାହେଲେ ପବିତ୍ର ଆତ୍ମା ମଧ୍ୟ ଆମ ସହିତ କାମ କରିବେ ନାହିଁ, ଆମକୁ ଛାଡ଼ିଦେବେ। ଏହା ଆମେ ଦେଖିଲୁ। ତାହେଲେ ସେହି ଯେଉଁ ପବିତ୍ର ଆତ୍ମା, କେଉଁ ସମୟରେ ପବିତ୍ର ଆତ୍ମା ଜଣେ ବ୍ୟକ୍ତିଙ୍କ ନିକଟରେ ନିବେଦନ ବନ୍ଦ କରନ୍ତି? ହଁ, ମାଥ୍ୟୁ ତାର 13:13 ଯୀଶୁ ଖ୍ରୀଷ୍ଟ ଏହିପରି କଲେ, ତେଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତର କଥାବାର୍ତ୍ତା କରେ, କାରଣ ସେମାନେ ଶୁଣନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟ ଯେତେବେଳେ ପୃଥିବୀରେ ଥିଲେ, ଅନେକ ଭାଷଣ ସେ ଦୃଷ୍ଟାନ୍ତ ରୂପେ ଦେଇଥିଲେ, ଆଉ ସେ ଦୃଷ୍ଟାନ୍ତ ସେମାନଙ୍କ ମଧ୍ୟରେ ଯେତେ ଲୋକ ଥିଲେ ବେଳେ ବେଳେ ସେମାନେ ଜାଣି ନ ପାରୁନଥିଲେ। ଯେତେବେଳେ ସେହି ବ୍ୟକ୍ତି ତାଙ୍କ ସ୍ୱରରେ ବଧିର ହୋଇଯାଏ, ସେତେବେଳେ ପବିତ୍ର ଆତ୍ମା ଜଣେ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ବନ୍ଦ କରନ୍ତି। ବାଇବଲ ଏହାକୁ ଶ୍ରବଣ ବୋଲି ବର୍ଣ୍ଣନା କରେ, କିନ୍ତୁ ଶୁଣିବା ନୁହେଁ। ବଧିର ବ୍ୟକ୍ତିଙ୍କ କୋଠରୀରେ ଆଲାର୍ମ ଘଣ୍ଟା ସେଟ୍ କରିବାର କୌଣସି ଅର୍ଥ ନାହିଁ, ସେ ଏହା ଶୁଣିବେ ନାହିଁ। ଠିକ୍ ସେହିପରି ଜଣେ ବ୍ୟକ୍ତି ବାରମ୍ବାର ବନ୍ଦ କରି ଉଠିବା ଦ୍ୱାରା ଆଲାର୍ମ ଘଣ୍ଟା ରିଙ୍ଗ ନ ଶୁଣିବାକୁ ନିଜକୁ ସର୍ତ୍ତ ଦେଇପାରେ। ଶେଷ ଦିନ ଆସେ ଯେତେବେଳେ ଆଲାର୍ମ ବନ୍ଦ ହୋଇଯାଏ ବନ୍ଧୁ, ଏବଂ ସେ ଏହା ଶୁଣନ୍ତି ନାହିଁ। ପବିତ୍ର ଆତ୍ମାକୁ ବନ୍ଦ କର ନାହିଁ ବନ୍ଧୁ। ପବିତ୍ର ଆତ୍ମା ବର୍ତ୍ତମାନ ଏହି ପୃଥିବୀରେ ଅଛନ୍ତି, ସେହି ପବିତ୍ର ଆତ୍ମାକୁ ତୁମେ ବନ୍ଦ କର ନାହିଁ। ତେଣୁ ଏହା ପବିତ୍ର ଆତ୍ମା ସହିତ ଅଛି। ଯଦି ଆମେ ତାଙ୍କୁ ବନ୍ଦ କରି ରଖିବା, ଦିନେ ସେ ଆମ ସହିତ କଥା ହେବେ ଏବଂ ଆମେ ତାଙ୍କ କଥା ଶୁଣିବୁ ନାହିଁ। ଯେତେବେଳେ ସେହି ଦିନ ଆସେ, ଆତ୍ମା ଦୁଃଖର ସହିତ ଆମଠାରୁ ଦୂରେଇ ଯାଆନ୍ତି, କାରଣ ଆମେ ତାଙ୍କ ନିବେଦନକୁ ବଧିର କରିଛୁ। ବନ୍ଧୁ, ଆମେ ଜଣଟି ପ୍ରତ୍ୟାବର୍ତ୍ତନ ବିନ୍ଦୁ ଅତିକ୍ରମ କରୁଛୁ, ତାହେଲେ ଈଶ୍ୱର ତାଙ୍କର ପବିତ୍ର ଆତ୍ମା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଲୋକ, ଯାହାକି ଜହନ 1:9 ଏବଂ ବିଶ୍ୱାସ ଜହନ 16:8 ଆମେ ଦେଖୁ। ସେତେବେଳେ ଯେତେବେଳେ ଆମେ ପବିତ୍ର ଆତ୍ମାଙ୍କ ଠାରୁ ଏହି ଆଲୋକ ଗ୍ରହଣ କରିବା, ସେତେବେଳେ ଆମେ କ'ଣ କରିବା? ବନ୍ଧୁ, ହିତ ପଦସରେ ସଲମନ ଏହିପରି କହନ୍ତି, ଜହନ 12:35 ଏହିପରି କହନ୍ତି କି, ଧାର୍ମିକର ପଥ ଉଜ୍ଜ୍ୱଳ ସୂର୍ଯ୍ୟ ସ୍ୱରୂପ ସଦୃଶ୍ୟ। ଧାର୍ମିକର ପଥ କ'ଣ? ଉଜ୍ଜ୍ୱଳ ସୂର୍ଯ୍ୟ ସଦୃଶ୍ୟ, ଯାହା ଦିନକୁ ଦିନ ଉଜ୍ଜ୍ୱଳ ଆଲୋକିତ କରେ। ମାତ୍ର ଦୁଷ୍ଟ ଲୋକମାନଙ୍କର ପଥ ଅନ୍ଧକାର ସଦୃଶ୍ୟ। କେଳେ ସୁନ୍ଦର ଭାବରେ ଏଠି ଦେଖାଯାଇଅଛି ବନ୍ଧୁ, ଧାର୍ମିକଙ୍କର ପଥ ଉଜ୍ଜ୍ୱଳ, କେମିତି ଉଜ୍ଜ୍ୱଳ? ସୂର୍ଯ୍ୟର ସଦୃଶ୍ୟ, ଯାହା ଦିନକୁ ଦିନ ଉଜ୍ଜ୍ୱଳ ଆଲୋକିତ କରେ। ମାତ୍ର ଦୁଷ୍ଟ ଲୋକମାନଙ୍କର ପଥ କେମିତି ବନ୍ଧୁ? ଅନ୍ଧକାର। ସେଥିଯୋଗୁଁ ଜହନ 12:38 ଦେଖନ୍ତି, ଆଲୋକ ଥିବା ବେଳେ ଚାଲ, ନତେଜ ଅନ୍ଧକାର ତୁମକୁ ଆସିବ ଆଉ ସେ ଅନ୍ଧକାର ତୁମେ ଝୁଣ୍ଟି ପଡ଼ିବ। ବନ୍ଧୁ, ଯେବେ ପରମେଶ୍ୱରଙ୍କ ବାକ୍ୟ ବର୍ତ୍ତମାନ ଆପଣମାନଙ୍କୁ ମୁଁ ପ୍ରଚାର କରୁଛି, ଏଇ ଯେଉଁ ଜୀବନଦାୟକ ବାକ୍ୟ ମୁଁ ପ୍ରଚାର କରୁଅଛି, ଏଇ ଯେଉଁ ଆଲୋକ ବିଷୟ ମୁଁ ପ୍ରଚାର କରୁଛି, ଏହି ଆଲୋକରେ ଚାଲିବା ବେଳେ ଚାଲ। ଯଦି ଆମେ ଏହି ଆଲୋକରେ ଯଦି ନ ଚାଲିବା, ସେହି ସୈତାନ ଆସିବ, ସେହି ଦୁଷ୍କର୍ମ କାର୍ଯ୍ୟରେ ସେ ଆପଣଙ୍କୁ ନେବେ, କରାଇବେ, ଆଉ କ'ଣ କରିବେ? ପରିଶେଷରେ ଆପଣ ନଷ୍ଟ ହେବେ, ମୁଁ ନଷ୍ଟ ହେବି, ଆମେ ସମସ୍ତେ ନଷ୍ଟ ହେବା ଯେବେ କି ଆମେ ସୈତାନ କଥା ମାନୁ। ଯଦି ଆମେ ଯେବେ ଯୀଶୁଖ୍ରୀଷ୍ଟଙ୍କ କଥା ମାନୁଛୁ, ତାଙ୍କ କଥା ମାନି ଚାଲୁଛୁ, ତାଙ୍କ ଆଜ୍ଞା ମାନି ଚାଲୁଛୁ, ତାହା ମାନେ ଆମେ ଉଜ୍ଜ୍ୱଳରେ ଚାଲୁଅଛୁ, ଆମ ପଥ ଏପରି ଉଜ୍ଜ୍ୱଳ ହୋଇଛି। ଆଉ ସେ ଯୋଗୁଁ ହିତୋପଦେଶ ଏହିପରି ବର୍ଣ୍ଣନା କରନ୍ତି କି ଧାର୍ମିକ ଲୋକମାନଙ୍କ ବିଷୟରେ ସେ କହନ୍ତି, ଧାର୍ମିକର ପଥ ଉଜ୍ଜ୍ୱଳ ସୂର୍ଯ୍ୟ ସଦୃଶ୍ୟ, ଯେମିତିକି ଦିନବେଳେ ଉଜ୍ଜ୍ୱଳ ଆଲୋକିତ କରେ ସେହିପରି। ଆଉ ପାପୀମାନଙ୍କ କ'ଣ ହେବ? ଅନ୍ଧକାର ଯେପରି ରାତ୍ରି ସମୟରେ ଆସେ, ସେହିପରି ଅନ୍ଧକାର ସେମାନଙ୍କ। ଆଉ ସେଥିଯୋଗୁଁ କୁହାଯାଉଛି, ଯେବେ ଆଲୁଅ ଅଛି ସେତେବେଳେ ଚାଲ, ଯଦି ଚାଲିବ ନାହିଁ ତାହେଲେ ଅନ୍ଧକାର ଆସେ, ତେବେ କ'ଣ ହେବ? ଝୁଣ୍ଟି ପଡ଼ିବ ବୋଲି କହୁଅଛି। ବନ୍ଧୁ, ବାଇବଲ ନିୟମ ହେଉଛି ଯେ ଯେତେବେଳେ ପବିତ୍ର ଆତ୍ମା ଆମକୁ ନୂତନ ଆଲୋକ ବା ପାପର ବିଶ୍ୱାସ ଆଣନ୍ତି, ସେତେବେଳେ ଆମେ ଏକା ସାଙ୍ଗରେ କାର୍ଯ୍ୟ କରିବା ଉଚିତ, ବିଳମ୍ବ ନ କରି ମାନିବା। ଯଦି ଆମେ ଏହାକୁ ଗ୍ରହଣ କରିବା ପରେ ଆଲୋକରେ ମାନିବା ଏବଂ ଚାଲିବା, ଈଶ୍ୱର ଆମକୁ ଆଲୋକ ପ୍ରଦାନ ଜାରି ରଖିବେ। ବନ୍ଧୁ, ସେଇ ଆଲୋକ ପ୍ରଦାନ ଜାରି ରଖିବେ, କେବେ ହେଲେ ଆମେ ଅନ୍ଧାରରେ ଚାଲିପାରିବା ନାହିଁ, ଯେହେତୁ ଆଲୋକ ସଦାସର୍ବଦା ଆମଠାରେ ରହିବ, ଯେହେତୁ ପରମେଶ୍ୱର ସେହି ଆଲୋକ ପ୍ରଦାନ ଜାରି ରଖିବେ। ଯଦି ଆମେ ମନା କରିବା, ଆମ ପାଖରେ ଥିବା ଆଲୋକ ମଧ୍ୟ ଲିଭିଯିବ, ଯାହା ଯାହା ଆଲୋକ ଥିଲା ତାହା ବି ଲିଭିଯିବ ଏବଂ ଆମେ ଅନ୍ଧକାରରେ ରହିଯିବା। ଅନ୍ଧକାର ଯାହା ଆଲୋକକୁ ଅନୁସରଣ କରିବାକୁ ଏକ ସ୍ଥିର ଏବଂ ଅନ୍ତିମ ପ୍ରତ୍ୟାଖ୍ୟାନରୁ ଆସିଥାଏ ତାହା ହେଉଛି ଆତ୍ମାକୁ ପ୍ରତ୍ୟାଖ୍ୟାନ କରିବାର ଫଳାଫଲ ଏବଂ ଏହା ଆମକୁ ଭରସା ବିନା ଛାଡ଼ିଦିଏ। ବନ୍ଧୁ, ସେହି ଆଲୋକ ପାଇବା ପାଇଁ ଆପଣ ଇଚ୍ଛା କରୁଛନ୍ତି କି? ଯେଉଁ ଆଲୋକ ଆମମାନଙ୍କୁ ଅନନ୍ତ ଜୀବନ ଆଡ଼କୁ କଢ଼ାଇ ନିଏ, ଯେଉଁ ଆଲୋକ ଆମମାନଙ୍କୁ ସତ୍ୟପଥେ କଢ଼ାଇ ନିଏ, ଯେଉଁ ଆଲୋକ ଆମମାନଙ୍କୁ ଅନନ୍ତ ଜୀବନ ଦାନ ଦିଏ, କ'ଣ ସେହି ଅନନ୍ତ ଜୀବନ ପାଇଁ ଆପଣମାନେ ଇଚ୍ଛା କରୁଛନ୍ତି କି? ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ତୁମେ ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। Adventist Media Center India র স্পেলিং হেউছি ADVENTISTMEDIACENTREINDIA। অথবা ডাউনলোড করন্তু আমার মোবাইল অ্যাপ। আপনকর মোবাইল প্লে স্টোর কু জানতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।
মন ভাঙ্গে না, মন ভাঙ্গে না, ভাঙ্গে না মন মোর, মন ভাঙ্গে না, মন ভাঙ্গে না, ভাঙ্গে না মন মোর, ভাঙ্গে না মন মোর।